ଆଗକୁ ଆସୁଛି ଦଶହରା। ପୂଜା ପାଇଁ ସିନେମା ଇଣ୍ଡଷ୍ଟ୍ରି ବି ସରଗରମ। ପୂଜା ସିଜିନ୍ର ସିନେମା ମାନେ ଲଢ଼େଇ ତ ଜୋରଦାର। ବଜେଟ୍, କାହାଣୀ, ସଙ୍ଗୀତ କିମ୍ବା ହାଇ ଟେକ୍ନୋଲୋଜି, ଏସବୁ ପଛରେ ଆଗ କିନ୍ତୁ ଦରକାର ବିଗ୍ ଷ୍ଟାର। ଚିହ୍ନା ଓ ପପୁଲାର ଷ୍ଟାର ନଥିଲେ ବି ଦର୍ଶକେ ବି ହଲ୍ ମାଟି ମାଡ଼ିବେନି। ସେଥିପାଇଁ ଚାଲିଛି ଷ୍ଟାର ଖୋଜା। ହେଲେ ଇଣ୍ଡଷ୍ଟ୍ରିର ଜଣେ ନାମୀ କଳାକାର ହଠାତ୍ କୁଆଡ଼େ ଗାୟବ ହୋଇଯାଇଛନ୍ତି। ଅବଶ୍ୟ ଆମେ ତାଙ୍କୁ ଠାବ କରିଛୁ। ବାବୁ ଯାଇ ପହଞ୍ଚିଛନ୍ତି ଟଲିଉଡ଼ରେ। ସୁଟିଂ ଚାଲିଛି ଗୋଟେ ଦ୍ୱିଭାଷୀ ଚଳଚ୍ଚିତ୍ରର, ଯାହାର ଟାଇଟେଲ୍ କ'ଣ ତାହା ଜଣାପଡ଼ୁନି। ହେଲେ ଏହି ସିନେମାଟି ଓଡ଼ିଶାର ଯାଜପୁର ଓ ଢେଙ୍କାନାଳ ଅଞ୍ଚଳରେ ପ୍ରାୟ ସପ୍ତାହେ ଧରି ସୁଟିଂ ହେଉଥିଲା। ଏହାପରେ ୟୁନିଟ୍ ଯାଇ କୋଲକାତାରେ ପହଞ୍ଚିଛି। ଶୁଣାଯାଉଛି ବଙ୍ଗ ଉପନ୍ୟାସ ଟାକା ରଙ୍ଗ ଲାଲ ବିଷୟବସ୍ତୁ ଆଧାରରେ ଏହି ସିନେମାଟି ତିଆରି ହେଉଛି। ଏଥିରେ ଓଡ଼ିଆ ଅଭିନେତା ସବ୍ୟସାଚୀ ମୁଖ୍ୟ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ସଭ୍ୟଙ୍କ ବ୍ୟତୀତ ବଲିଉଡ ମୁଭି ବଜରଙ୍ଗୀ ଭାଇଜାନ ଓ ତନୁ ୱିଡ୍ସ ମନୁର ଚର୍ଚ୍ଚିତ କଳାକାର ରାକେଶ ଶର୍ମା ମଧ୍ୟ ଏକ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବେ। ସିନେମାଟି ପଶ୍ଚିମବଙ୍ଗ, ଓଡ଼ିଶା ଓ ବାଂଲାଦେଶରେ ଏକାସାଙ୍ଗେ ମୁକ୍ତିଲାଭ କରିବାର ଯୋଜନା ରହିଛି। ସବ୍ୟସାଚୀଙ୍କର ଏହି ଆଗାମୀ ନୂଆ ଚଳଚ୍ଚିତ୍ରଟି ପାଇଁ ଆମେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛୁ।